ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶର ଛାତ୍ରଛାତ୍ରୀମାନଙ୍କ ଭିତରେ ସୃଜନ ଶକ୍ତି ବଢ଼ାବାର ଲକ୍ଷ୍ୟଟି ବିକଶିତ ଭାରତ ବିଲ୍ଡାଥନ୍ 2025 ଆଇଷ୍ଠାନୁ ସବୁ ବିଦ୍ୟାଳୟମାନଙ୍କେ ମୂଲ ହେଉଛି। ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଆଉ ସ୍ୱାକ୍ଷରତା ବିଭାଗ ତରଫୁ ଅଟଲ ଇନୋଭେସନ ମିଶନ, ନୀତି ଆୟୋଗ ଆଉ ଏଆଇସିଟିଇ ସହଯୋଗଥି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଇଥି 6-12 ଶ୍ରେଣୀ ତକ 1 କୋଟି ତକ ଛାତ୍ରଛାତ୍ରୀ ଯୋଡ଼ି ହୋଇକରି ଭୋକାଲ ଫର ଲୋକାଲ, ଆତ୍ମନିର୍ଭର ଭାରତ, ସ୍ୱଦେଶ ଆଉ ସମୃଦ୍ଧି ବାଗିର 4 ବିଷୟବସ୍ତୁ ଉପରେ ନୂଆ ନୂଆ ଚିନ୍ତାଧାରା ସହିତ ମଡେଲ ବନାବେ। ଜାତୀୟ ସ୍ତରଥି ସବୁନୁ ଭଲ 10, ରାଜ୍ୟସ୍ତରଥି 100 ଆଉ ଜିଲ୍ଲାସ୍ତରଥି 1000 ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା। ବିଲ୍ଡାଥନ୍ କାର୍ଯ୍ୟକ୍ରମ ଦେଶେ ନୂଆ ଚିନ୍ତାଧାରାକେ ତହକାବା ଆଉ ନୂଆ ପିଢ଼ିକେ ଉନ୍ନତ, ବିକଶିତ ଆଉ ଆତ୍ମନିର୍ଭର ଭାରତ ଗଢ଼ବାର ଦିଗେ ମୁଖିଆ ଭୂମିକା ନେବାର ଲାଗି ତୟାର କରବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଗଲା ସେପ୍ଟେମ୍ବର 23 କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଲାଗି ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍କେ ଆଜି 4 ପୁରିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ଅକ୍ଟୋବର 13 ଦିନ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ପିଏମ୍ ଗତିଶକ୍ତି ଅଧୀନଥି ରେଲ, ସଡ଼କ ଆର୍ ରାଜପଥ, ପେଟ୍ରୋଲିୟମ୍ ଆର୍ ଗ୍ୟାସ୍, ବିଦ୍ୟୁତ୍, ଟେଲି ଯୋଗାଯୋଗ, ପରିବହନ, ବିମାନ ଚଳାଚଳ ବିଭାଗ ସହିତ କେନ୍ଦ୍ର ସରକାରଙ୍କର 16 ବିଭାଗକେ ସାମିଲ କରାଯାଇଛି। ଭାରତର ବିକାଶ ଲାଗି ମୌଳିକ ଢାଞ୍ଚାର ବିକାଶ ସାଙ୍ଗେ ଯୋଡ଼ି ହୋଇଥିବା ସବୁ ବିଭାଗ ଏକଠାନିଆ ହୋଇକରି ଶକ୍ତିର ଆଦାନ ପ୍ରଦାନ କରିପାରୁଛନ୍। ସେନ୍ତା ଗତିଶକ୍ତି ବହୁମୁଖୀ ଯୋଗାଯୋଗ ଜରିଆଥି ଏହି ମାଷ୍ଟର ପ୍ଲାନ୍ ଯୁଆନ ବର୍ଗ ଆର୍ ଆଇବା ପିଢ଼ି ଲାଗି ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତତନ୍ତ ଆଉ ବୟନଶିଳ୍ପ ବିଭାଗ ତରଫୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ମୃତ୍ତିକା 2025 ଆଇଷ୍ଠାନୁ ମୂଲ ହେବା। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏବଂ 19 ତକ ହେବାରକେ ଥିବା କାର୍ଯ୍ୟକ୍ରମଟି ଭିନ୍ ଭିନ୍ ଘରସଜା ଦରବ, ଫି ଦିନିଆ ବ୍ୟବହାର ହେଉଥିବା ଟେରାକୋଟା ଦରବର ପ୍ରଦର୍ଶନୀ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଭି ହେବା ବୋଲି ବିଭାଗ ତରଫୁ କୁହାଯାଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସଟି ଚିହ୍ନା ନାଇଁ ପାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାର ଲାଗି ରାଜ୍ୟ ସରକାର ସଚେତନ ଅଛନ୍ ଆଉ ସେମାନଙ୍କୁ ଭିନ୍ ଭିନ୍ ଯୋଜନାଥି ସାମିଲ କରାଯିବା ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗସ୍ତ ଅବସରରେ ଗଲାକାଲ ବାଟିବେଡ଼ା ଗାଁ ଆଘର ମନ୍ତ୍ରୀ ଆଉ ସ୍ୱାଧୀନତା ସଂଗ୍ରାମୀ ରବି ସିଂ ମାଝୀଙ୍କର 103ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶ୍ରୀ ଗଣ୍ଡ ଇଟା କହିଛନ୍। 2026 ହେବାରକେ ଥିବା ଯୁକ୍ତ 2 ପରୀକ୍ଷା ଲାଗି ଆଇଷ୍ଠାନୁ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନଙ୍କର ଆବେଦନ ପ୍ରକ୍ରିୟା ମୂଲ ହେବା। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଆଇଷ୍ଠାନୁ 25 ଭିତରେ ଫର୍ମ ଭରିବାର ସହିତ 14-27 ଭିତରେ ଫିସ୍ ଦାଖଲ କରିପାରିବେ। ସେନ୍ତା ନଭେମ୍ବର 10-14 ଭିତରେ 200 ଆଉ ନଭେମ୍ବର 17-19 ଭିତରେ 600 ଜରିମାନା ଦେଇକରି ଫର୍ମ ପୂରଣ କରିହେବା। ସିଆଡ଼େ ଆଇବା 20 ରେଗୁଲାର ଛାତ୍ରଛାତ୍ରୀମାନଙ୍କର ଆବେଦନ ପ୍ରକ୍ରିୟା ମୂଲ ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ବିଜ୍ଞପ୍ତି ବାହାରିଛି। ସାରା ଦେଶେ ତମାଖୁ ମୁକ୍ତ ଶିକ୍ଷା ପରିବେଶ ଗଢ଼ବାର ଆଉ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଆଉ ମାନସିକ ସୁସ୍ଥତାକେ ନଜରଥି ରଖିକରି ତମାଖୁ ମୁକ୍ତ ଯୁବ ଅଭିଯାନ 3 ଖେପ୍ ମୂଲ କରାଯାଇଛି। ଶିକ୍ଷା ଆର୍ ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ସହଯୋଗଥି ଗଲା 9 ମୂଲ ହୋଇଥିବା ଏହି ଅଭିଯାନ 60 ତକ ଚାଲ୍ବା। ଯୁଆନ ପିଢ଼ିକେ ତମାଖୁ ବ୍ୟବହାର କରବାରନୁ ରୁକବାର ଲାଗି ସଚେତନ କରବାର ଆଉ ସ୍କୁଲ ଆଉ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କେ ସ୍ୱାସ୍ଥ୍ୟ ଆଉ ସୁସ୍ଥତାର ସଂସ୍କୃତିକେ ତହକାବାର ଏହି ଅଭିଯାନ ମୁଖ୍ୟ ଲକ୍ଷ୍ୟ ଆଏ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବା 40 ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର 3 ଦିନେ ଗଲାକାଲ ଓଡ଼ିଶାର କୁନି ରାଜଗୋଣ୍ଡା ବାଳିକା ଜାଭେଲିନ୍ ଥ୍ରୋ ବର୍ଗଥି ରୌପ୍ୟ ପଦକ ଜିତିଛନ୍। 37.55 ମିଟର ଦୂରିଆକେ ଫିକିକରି କୁନି 2 ରହିଥିଲେ। ଆଇଷ୍ଠାନୁ ରାଇଜେ ମୌସୁମୀ ଫିରବାର ପ୍ରକ୍ରିୟା ମୂଲ ହେବା। ଓଡ଼ିଶା ସହିତ ପଶ୍ଚିମବଙ୍ଗ ଆଉ ତେଲେଙ୍ଗାନାର କିଛିଟା ଇଲାକାନ ମୌସୁମୀ ଫେରିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଗଲା 16 ଉତ୍ତରୁ ଏ ବଛର ମେ ମାସ ଶେଷ ତକ ମୌସୁମୀ ଓଡ଼ିଶାକେ ଛୁଇଁଥିଲା। ସେଆଡ଼େ ଦକ୍ଷିଣ ବାଂଲାଦେଶ ଆଉ ତାର ପାଖର ଉତ୍ତର ବଙ୍ଗୋପସାଗର ଉପରେ ଗୋଟେ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଏତାର ପ୍ରଭାବଥି ଆଇବା 24 ଭିତରେ ରାଜ୍ୟର ଦକ୍ଷିଣ ଆର୍ ଭାଗ ଆଉ ସମୁଦ୍ରଖଣ୍ଡି ଇଲାକାର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।